ନମସ୍କାର ଶ୍ରୋତା ବନ୍ଧୁ, କିସ୍ ଚିରାଗବାଣୀକୁ ଆପଣଙ୍କ ସ୍ୱାଗତ। ଆମ ଆଖପାଖରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ମିଳିଥାଏ, ଯାହା ପୋଷଣରେ ପରିପୂର୍ଣ୍ଣ ହୋଇ ରହିଥାଏ। ତେବେ ଆସନ୍ତୁ ଶୁଣିବା ଏକ ଖାଦ୍ୟର ରୋଷେଇ ପ୍ରଣାଳୀ ବିଷୟରେ, ଯାହାକି ଆଦିବାସୀ ଅଞ୍ଚଳରେ ଖିଆଯାଇଥାଏ।
ମୋ ନାଁ ଶ୍ରଦ୍ଧାଞ୍ଜଳି ଜାନି। ମୋ ଘର ହଉଛି ରାଇଖୋଲ ନେଡ଼ି ସାହି, ଦୁତିପଡା ଜିପି, ଖଜୁରୀପଡା ବ୍ଲକ, କନ୍ଧମାଳ ଡିଷ୍ଟ୍ରିକ୍ଟ। ମୁଁ ଆଜି କହିବାକୁ ଚାହୁଁଛି ମଦୁରଙ୍ଗା ଶାଗକୁ ପଣସ ମଞ୍ଜି ବେସର। ପ୍ରଥମେ ମଦୁରଙ୍ଗା ଶାଗ ବିଲରୁ ତୁଳିକି ଆଣିବ, ତାକୁ ଭଲ ଭାବରେ ସଫା କରିକି ଧୋଇ ଧୁଆକି ଗୋଟେ ସ୍ଥାନରେ ରଖିଦେବ। ତାପରେ ପଣସ ମଞ୍ଜି ଆମେ ଯୋଉ ରଖିଥାଉ ଘରେ ଶୁଖେଇକିନା, ସେ ପଣସ ମଞ୍ଜିକି ଛେଚିବ, ଛେଚିକି ତାକୁ ଚୁପା ଛଡ଼େଇଦେବ ମଞ୍ଜିର, ଟିକେ ଭଲ ଭାବରେ ଛେଚି ଦେଇକିରି ତାକୁ ଗରମ ପାଣି ଟିକେ ପକେଇଦେବ। ତାକୁ ଟିକେ ଅଳ୍ପ ଟିକେ ସିଝିଗଲେ ତାକୁ କାଢ଼ିଦେବ, ରଖିଦେବ ଗୋଟେ ଜାଗାରେ। ତାପରେ ସୋରିଷ ରସୁଣ ବାଟିଦେବ, ଆଉ ଶୁଖିଲା ଲଙ୍କା ବାଟିକି ବେସରକୁ ରଖିଦେବ। ତାପରେ କଡ଼େଇ ବସେଇବ, କଡ଼େଇରେ ଟିକେ ତେଲ ପକେଇବ, ତେଲ ପରେ ପକେଇବ ସୋରିଷ ଫୁଟଣ, ସୋରିଷ ପକେଇଲା ପରେ ତାକୁ ଲଙ୍କା ପକେଇବ, ଲଙ୍କା ଗରମ ହେଇଗଲା ପରେ ତା ଉପରେ ପକେଇବ ପିଆଜ। ତାପରେ ସେଟା ଯେତେବେଳେ ଟିକେ ନାଲିଆ ହେଇଯିବ ତାକୁ ପକେଇଦେବ ବେସର, ବେସର ଟିକେ ସିଝିଗଲା ପରେ ସେ ପଣସ ମଞ୍ଜିକି ପ୍ରଥମେ ପକେଇଦେବ, ପଣସ ମଞ୍ଜିକି ପକେଇଦେଲା ପରେ ହଳଦୀ ପକେଇବ ଟିକେ, ହଳଦୀ ପକେଇକି ତାକୁ ଭଲ ଭାବରେ ଟିକେ ଘାଣ୍ଟି ଦେବ, ଅଳ୍ପ ପାଣି ଦେଇଦେବ, ଘାଣ୍ଟା ଘୁଣ୍ଟି ଗଲା ପରେ ତାକୁ ଶାଗ ପକେଇଦେବ, ସେଇ ମଦୁରଙ୍ଗା ଶାଗକୁ କାଟିକି ରଖା ହେଇଥିବ ପକେଇଦେବ, ତାପରେ ଭଲ ଭାବରେ ଘାଣ୍ଟି ଦେବ, ତାକୁ ସିଝିବାକୁ ଦେବ ଗୋଟେ 5 ମିନିଟ୍। ଶାଗଟା ଅଳ୍ପ ସମୟରେ ସିଝିଯାଏ, ମଞ୍ଜିକି ପ୍ରଥମେ ସିଝା ଯାଇଥିଲା ଗରମ ପାଣିରେ, ଆଉ ତାକୁ ସିଝେଇକି ବାସ୍ ଟିକେ ସମୟ ସିଝିଗଲା ପରେ ତାକୁ କାଢ଼ିଦେବ, ଆଉ ସେ ମଞ୍ଜି ବି ସିଝି ଯାଇଥିବ, ଶାଗ ବି ସିଝି ଯାଇଥିବ, ଆମର ହେଇଗଲା